ॐ नमो भगवते वासुदेवाय। श्री श्री गौनिताय श्री कृष्ण बलराम श्री जगन्नाथ बलभद्र सुब्रमारायण श्री राधा कृष्णचंद्र श्री लक्ष्मी सिंह श्री श्री सीताराम लक्ष्मण हनुमान चंद्रपादपद्मर्पण त्रिवेदन करी श्री गुरुदेव श्री श्रीमद भक्ति स्वरूपदान स्वामी गुरु महाराज पाद पद्मर्पण त्रिवेदन करी ईश्कन प्रतिष्ठा आचार्य श्री श्रीमद श्री भक्ति वेदांत संस्लोक पाद महाराज पाद पद्मर्पण त्रिवेदन करी समस्त साधु गुरु वैष्णव प्रताप पुस्तक वैष्णव सदनंद मातृवृंदमर्पण त्रिवेदन करी अजय आम श्रीमद भागवत दशम स्कंद तीस अध्याय श्लोक चौर प्रथारण करवा कल आम पांच नंबर श्लोक आलोचना करते जो पचारुले गोपी मैने महाभाव स्तर कथा तेणु से मैने भाव विभिन्न वृक्षलता प्रश्न पचारुंट आम कृष्ण को देखी बोली गत काल शुणुले विभिन्न अश्वत्थ प्रक्ष एवं न्याक्रोध ये सब अश्वत्थ जातीय वृक्ष एम सब पचारुंट आम कृष्ण को देखी नंदसुनु गतो ऋत्वा नंदसुनु को देखी चे बोली ये भाव प्रश्न पचारुले ये जो अन्वेषण कर जो कथा कहकर भावटा को विभिन्न आचार्य मैंने टीका प्रकाश करमें से न कहले खाली तार अर्थ कहीदे पल हम कि आचार्य मैंने जो टीका कही भाव जो देटा आम शुणा से आस्वादनीय हम ये श्लोक भागवती मान जो भाव रही विभिन्न आचार्य मैंने विभिन्न प्रकार भाव को व्यक्त करमें अल्प किसी कथा कहचे आचार्य मान बहुत कथा रही तेणु आमको सौभाग्य मिली से सब आलोचना करने सहज नुह से सब आचार्य मान टीका बुझिक कहते सहजता नुह तथापि गुरुदेव कृपा भगवान कृपा आम से सबको पढ़ी से सब बुझे किसी व्यक्त करुचे मान भाव को भाव से मैंने अन्वेषण कर प्रति श्लोके प्रति अक्षर नाना अर्थ कहे गोटे श्लोक गोटे जो रही गोटे शब्द रही अनेक शब्द रही गोटे श्लोक साधारण बतीस टी के षोलटी शब्द षोलटी शब्द रोचे तेणु साधारण भाव में जोटा अनुष्टुप छंद रही त्रिष्टुप आधिक रही भाव में आम शुणु एक अध्याय से त्रिष्टुप छंद गायन करा कौटा अनुष्टुप छंद कौट गायत्री छंद विभिन्न प्रकार छंद गायन करा तार विभिन्न प्रकार अर्थ सब रही किंतु आम को किसी आम पढ़ी जी जान बुझल जी कह से आम कौचे मान भाव ना तो आम प्रतिदिन गोटे गोटे अध्याय कह पड़े जाते सरी जाता आम एपर्त भागवत सरी जाते सर जाता कि आम कौन बुझी था खाली अल्प किसी सामान्य किसी बुझी था भाव बर्तमान छः नंबर शुक्र कौन क्वचित कुरुबक अशोक नाग पुन्नाग चंपक रामानुज मानिनी नामितो दर्पहर स्मित वर्तमान सेठी जिते बड़े सब पचारे से मैंने किसी कहे से गच्छ वृक्ष वृक्षलता मैंने कौन कहे तेणु वर्तमान अन्वेषण खोजुंत भगवान खोज अन्वेषण करी पगड़ी भाई रहीकि सब पचार वर्तमान कौन कुरुबक अशोक नाग पुन्नाग चंपक एम सब फूल गच सब विभिन्न प्रकार फूल सब रही वृंदावन में बहुत सुंदर सुंदर फूल सब रही से सब पचार नाग चंपक इत्यादि चंपा फूल इत्यादि जो रही कौन कौन ना रामानुज मानिनी नामितो दर्पहर स्मित रामानुज रामकर अनुज भगवान कृष्ण रामकर सान भाई तेणु सीए आमर मानिनी नाम कह आम मानकर ଇ ତ କହିଲେ ଏଇ ଦିଗରେ ଗମନ କରିଛନ୍ତି କି ଆମର ଦର୍ପହର ସ୍ମିତ, କେବଳ ସ୍ମିତ ହାସ୍ୟ ମାଧ୍ୟମରେ ଆମର ଦର୍ପ ବା ଗର୍ବକୁ ଖଣ୍ଡନ କରିଦେଇଛନ୍ତି, ଦର୍ପହର ହରଣ କରିଦେଇଛନ୍ତି, ସେ ଏଇ ଦିଗରେ ଗମନ କରିଛନ୍ତି କି ଏଇଭଳି ଭାବେ ପଚାରୁଛନ୍ତି ବିଭିନ୍ନ ଫୁଲ ଗଛମାନଙ୍କୁ। ତେଣୁ ଯେତେବେଳେ ଗୋପୀମାନେ ଦେଖିଲେ ଯେ କୌଣସି ବିଶେଷ ଏକ ଗଛ ସେମାନଙ୍କୁ ଉତ୍ତର ଦେଉନାହାନ୍ତି, ସେତେବେଳେ ସେମାନେ ଅଧୀର ହୋଇ ତାକୁ ଛାଡ଼ିଦେଇ ଅନ୍ୟ ଗୋଟିଏ ଗଛ ପାଖକୁ ଯାଇ ପ୍ରଶ୍ନ କରୁଛନ୍ତି, ଗୋଟିଏ ପରେ ଗୋଟିଏ ସ୍ଥାନକୁ ଯାଇକରି ପ୍ରଶ୍ନ ପଚାରୁଛନ୍ତି। ତେଣୁ ଏ ଶ୍ଳୋକରେ ଜୀବ ଗୋସ୍ୱାମୀ କହୁଛନ୍ତି ପୁଷ୍ପୋଦ୍ୟାନ ପ୍ରବିଶ୍ୟ ଅହୋ ଏତେ ଶୁଦ୍ଧାନ୍ତକରଣ ପ୍ରଷ୍ଟବ୍ୟା। ପୁଷ୍ପ ଉଦ୍ୟାନ ପ୍ରବେଶ କରିକରି ତାଙ୍କ ମନର ଭାବନା ହେଉଛି ଏମାନେ ସବୁ ବହୁତ ତାଙ୍କର ହୃଦୟ ବହୁତ ଶୁଦ୍ଧ, ଏ ପୁଷ୍ପ ଗଛମାନଙ୍କର ବୃକ୍ଷମାନଙ୍କର ହୃଦୟ ବହୁତ ଶୁଦ୍ଧ ରହିଛି, ଏମାନଙ୍କୁ ପ୍ରଶ୍ନ ପଚାରିବା କଥା ମାନେ କହିଦେବେ ଏଇଭଳି ଭାବରେ କହୁଛନ୍ତି। ଯତ୍ ଅହୋ ସ୍ୱ ମକରନ୍ଦେ ମଧୁବ୍ରତାତି ଅତିଥିନ୍ ସେବନ୍ତେ। ଯେଉଁମାନେ ପୁଷ୍ପ ଯେଉଁ ବୃକ୍ଷ ସବୁ ରହିଛନ୍ତି ଏମାନେ ଆଉ ସ୍ୱ ମକରନ୍ଦେ ତାଙ୍କର ଯେଉଁ ରହିଛି ସୁବାସ ରହିଛି ଫୁଲର ଯେଉଁ ସୁବାସ ରହିଛି ଏ ସୁବାସ ଦ୍ୱାରା ମଧୁବ୍ରତାତି ମଧୁବ୍ରତା ଅତିଥିନ୍ ସେବନ୍ତେ। ମଧୁବ୍ରତ କହିଲେ ମହୁମାଛିମାନେ ଆସି ସେ ଫୁଲରେ ସବୁ ବସୁଛନ୍ତି, ଅତିଥିଙ୍କୁ ସେବା କରୁଛନ୍ତି ସେମାନେ, କେତେ ସାଧୁ ବ୍ୟକ୍ତି ଏଇଭଳି ଭାବରେ ଚିନ୍ତା କରୁଛନ୍ତି ସେମାନେ। ପବନେନ ଚାଳିତା ଅଗ୍ରଶାଖାନ ତାନ ଆଲୋକ୍ୟ, ସେହି ସମୟରେ ଯେତେବେଳେ ପବନ ବହୁଛି ସେହି ସମୟରେ ତାଙ୍କର ଗଛର ଅଗ୍ରଭାଗ ସବୁ ଯେଉଁ ରହିଛି ଦୋହଲୁଛି, ଅଗ୍ରଶିକା ସେ ଭରୁଛି। ତେଣୁ ଏଇଟାକୁ ଦେଖିକରି ସେ କହୁଛନ୍ତି ଅହୋ ଶିରୋଧ୍ୱନେନ ବୟମ ନ ଜାଣିମ ଇତି ପୂର୍ବତେ। ତେଣୁ ସେମାନେ ଅହୋ ଇଏ ସବୁ ଜାଣିନାହାନ୍ତି ବୋଲି କହୁଛନ୍ତି, ମୁଣ୍ଡ ହଲେଇକି କହୁଛନ୍ତି ଆମେ ଜାଣିନାହୁଁ ଗଛ ସବୁ ହଲୁଛି, ତେଣୁ ଏଇଭଳି ଭାବରେ କହୁଛନ୍ତି ନ ଜାଣିନୁ। ତେଣୁ କହୁଛନ୍ତି ଆଉ ଭଲ ବହୁତ ହେଇଗଲା ଆମେ ପଚାରିବା, କଠୋରେଇ ପୁରୁଷ ଜାତି ବି ଅତୋ ଇତି ଅନ୍ୟତ। ଏମାନେ ସବୁ ପୁରୁଷ ଜାତି, ଏମାନଙ୍କ ହୃଦୟ ବହୁତ କଠୋର, ଆମକୁ ପଚାରି କିଛି ଲାଭ ନାହିଁ, ଅନ୍ୟ ସ୍ଥାନକୁ ଯିବା। ଏଇଭଳି ଭାବରେ ସେଠୁ ଚାଲି ଯାଇକରି ଅନ୍ୟ ସ୍ଥାନରେ ପୁଣି ପ୍ରଶ୍ନ ପଚାରୁଛନ୍ତି। ଏଇଭଳି ଭାବରେ ସବୁ ପ୍ରଶ୍ନ ପଚାରୁଛନ୍ତି। ସପ୍ତମ ଶ୍ଳୋକରେ କହୁଛନ୍ତି ପଟନ ତୁଳସୀ ପାଖକୁ ଯାଇକି ପଚାରୁଛନ୍ତି, ତୁଳସୀ ବୃନ୍ଦାବନ ସିଏ ବୃନ୍ଦାର ଅରଣ୍ୟ ସେଠି ରହିଛି ତୁଳସୀ ଦେବୀ, କେଉଁଠି ରହିଛନ୍ତି ତୁଳସୀ ଦେବୀ? ତେଣୁ ତୁଳସୀ ପାଖକୁ ଯାଇକି ପଚାରନ୍ତି, କଚି ତୁଳସୀ କଲ୍ୟାଣୀ ଗୋବିନ୍ଦ ଚରଣ ପ୍ରିୟେ ସହ ତ୍ୱାଳି କୁଳେଇ ବିଭ୍ରତ ଦୁଷ୍ଟସ୍ତେ ଅତି ପ୍ରିୟୋଚ୍ୟୁତ। ବୃନ୍ଦାବନ ଏ ବୃନ୍ଦା ତୁଳସୀକୁ ନେଇକି ବୃନ୍ଦାବନ ବୋଲି କୁହାଯାଉଛି। ତେଣୁ ପଚାରୁ ବର୍ତ୍ତମାନ ତୁଳସୀ ପାଖକୁ ଯାଇକି ପଚାରୁଛନ୍ତି, କଚି ତୁଳସୀ କଲ୍ୟାଣୀ କଲ୍ୟାଣୀ କଲ୍ୟାଣ କରୁଛନ୍ତି ସିଏ ସମସ୍ତଙ୍କର କଲ୍ୟାଣୀ, ଗୋବିନ୍ଦ ଚରଣ ପ୍ରିୟେ ଗୋବିନ୍ଦଙ୍କର ଚରଣରେ ତୁଳସୀ ଲାଗୁଛନ୍ତି, ତେଣୁ ତୁଳସୀ ବୃନ୍ଦାଇ ତୁଳସୀ ଦେବୀ ପ୍ରିୟା କେଶବ ସୂଚ ଆମେ କହୁଛେ, ତୁଳସୀ ଭଗବାନଙ୍କ ଚରଣରେ ତାଙ୍କ ସେ ତୁଳସୀ ତାଙ୍କ ପ୍ରିୟ ହେଇଥିବାରୁ ତାଙ୍କ ଚରଣରେ ସେବିତ ହେଉଛନ୍ତି ବା ସେ ସେବା କରୁଛନ୍ତି, ଭଗବାନଙ୍କୁ ସେବା କରୁଛନ୍ତି ତାଙ୍କ ଚରଣରେ ଲାଗିକରି ତାଙ୍କ ସେବା କରୁଛନ୍ତି। ସହ ତୁ ଅଳିକୁଳେଇ ବିଭ୍ରତ ତୁଳସୀ ଆମର ତୁଳସୀର ଯେଉଁ ସୁବାସ ରହିଛି ଯେତେ ସବୁ ଫୁଲ ସବୁ ରହିଛି ସବୁ ଫୁଲ ସର୍ବଶ୍ରେଷ୍ଠ ସୁବାସ ହେଉଛି ତୁଳସୀର, ତୃତୀୟ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ତୁଳସୀର ମଙ୍ଗଳ ବାୟୁ ଯେତେବେଳେ ପ୍ରବେଶ କଲେ ଚାରି କୁମାରଙ୍କ ନାସିକାରେ ସେତେବେଳେ ସେମାନେ ତା ପୂର୍ବରୁ ସେମାନେ ବ୍ରହ୍ମଚିନ୍ତନ କରୁଥିଲେ କିନ୍ତୁ ତାପରେ ସେମାନେ ଭଗବାନଙ୍କ ଭକ୍ତ ହେଲେ। ତୁଳସୀର ଯେଉଁ ସୁବାସ ରହିଛି ସବୁ ଫୁଲର ସୁବାସ ଠାରୁ ଶ୍ରେଷ୍ଠ ଶ୍ରେଷ୍ଠ ସୁବାସ ହେଉଛି ତୁଳସୀଙ୍କର। କିନ୍ତୁ ଆମେ ସେଇଟାକୁ ସୁବାସଟା ଆଗ୍ରହଣ କରିପାରୁନା, କାହିଁକି ନା ଆମେ ଏତେ ଉନ୍ନତ ନୁହଁ। ଯେଉଁମାନେ ଶୁଦ୍ଧ ଭକ୍ତ ଯେଉଁମାନେ ଅଛନ୍ତି ସେମାନେ ସେ ତୁଳସୀର ସୁବାସଟାକୁ ଆଗ୍ରହଣ କରିପାରିବେ, ଏବଂ ବିଶେଷ ଭାବରେ ଏଇ ବ୍ରହ୍ମ ମୁହୂର୍ତ୍ତରେ ତୁଳସୀର ସୁବାସଟା ଆହୁରି ଅଧିକ ପ୍ରକାଶ ପାଇଥାଏ। ତେଣୁ ବର୍ତ୍ତମାନ ତୁଳସୀ ପାଖକୁ ଯାଇ କହୁଛନ୍ତି, ଅଳିକୁଳେଇ ବିବ୍ରତ, ସେଇ ତୁଳସୀ ପାଖରେ ସବୁ ମହୁମାଛିମାନେ ସବୁ ଗୁଣୁଗୁଣୁ ହେଉଛନ୍ତି, ଅଳିକୁଳେଇ ବିବ୍ରତ। ଦୃଷ୍ଟସ୍ତେ ଅତି ପ୍ରିୟ ଅଚ୍ୟୁତ, ତାଙ୍କୁ ପଚାରୁଛନ୍ତି, କଚି ତୁଳସୀ ତୁମେ ଦେଖିଛ କି, ତୁଳସୀ ତୁମେ ଅଚ୍ୟୁତଙ୍କୁ ଦେଖିଛ କି, ତୁମର ପ୍ରିୟ ଅଚ୍ୟୁତଙ୍କୁ ଦେଖିଛ କି। ଏଇ ଯେଉଁ ଭାବଟା ରହିଛି, ଭାବଟା ଆଚାର୍ଯ୍ୟମାନେ ଟୀକାରେ ସେଇଟା କହୁଛନ୍ତି, କେଉଁ ଭାବରେ ଏଇଟା କୁହାଯାଉଛି, ଆଚାର୍ଯ୍ୟମାନେ ବର୍ଣ୍ଣନା କରିଛନ୍ତି ଯେ ଚରଣ ଶବ୍ଦଟି ଶବ୍ଦାର୍ଥରେ ବ୍ୟବହୃତ ହୁଏ, ଯେପରି କୁହାଯାଏ ବଦନ୍ତି ଆଚାର୍ଯ୍ୟ ଚରଣା, ଏ ଯେଉଁ କୁହାଯାଉଛି ଗୋବିନ୍ଦ ଚରଣ ପ୍ରିୟେ, ଏଇଟାକୁ ସିଦ୍ଧର୍ଶନ ଆମର କହିଛନ୍ତି କ'ଣ ଆଚାର୍ଯ୍ୟମାନେ, ଯେ ଜଣେ ସାଧୁଙ୍କୁ ତାଙ୍କୁ ତାଙ୍କ ନାଁ ଧରିକି ଡାଇରେକ୍ଟ ତାଙ୍କୁ କୁହାଯାଏ ନାହିଁ, ତାଙ୍କୁ କୁହାଯାଏ ଆପଣଙ୍କ ଚରଣ କେଉଁଠୁ ଆସିଲେ, ଏଇଭଳି ଭାବରେ କୁହାଯାଏ। ଇଏ ହେଉଛି କ'ଣ ସାଧୁ ଭକ୍ତମାନଙ୍କ ସବୁ ସହିତ କଥା ହେଲେ ଏଇଭଳି ଭାବରେ କୁହାଯାଏ, ଆମ ନାଁ ନେଇ ଆପଣ କେଉଁଠୁ ଆସିଲେ ଆମେ କହିଦେଉଛେ, କିନ୍ତୁ ସାଧୁ ଭାଷାରେ ଯଦି କୁହାଯିବ ଆପଣ ଚରଣ କେଉଁଠୁ ଆସିଲେ, ଏଇଭଳି ଭାବରେ କୁହାଯିବ। ତେଣୁ ଏଠି ମଧ୍ୟ ସେଇଭଳି ଭାବରେ ଗୋବିନ୍ଦ ଚରଣ ପ୍ରିୟ ବୋଲି କୁହାଯାଉଛି। ଗୋବିନ୍ଦଙ୍କ ଗଳାରେ ମାଳାରେ ଚତୁର୍ଦ୍ଦିଗରେ ଭ୍ରମରମାନେ ଗୁଞ୍ଜନ କରୁଥିଲେ, ତାର କାରଣ ତାଙ୍କୁ ନିବେଦିତ ତୁଳସୀ ମଞ୍ଜରୀ ଗନ୍ଧରେ ସେମାନେ ଆକୃଷ୍ଟ ହୋଇଥିଲେ। ଗୋପୀମାନେ ମନେ କରୁଥିଲେ ଯେ ବୃକ୍ଷମାନେ ଯେହେତୁ ପୁରୁଷ ତେଣୁ ସେମାନେ କେହି ଉତ୍ତର ଦେଉନାହାନ୍ତି, କିନ୍ତୁ ତୁଳସୀ ସ୍ତ୍ରୀ ହୋଇଥିବାରୁ ସେମାନେ ଅବସ୍ଥା ସେମାନଙ୍କ ଅବସ୍ଥା ପ୍ରତି ନିଶ୍ଚୟ ସହାନୁଭୂତି ସମ୍ପନ୍ନ ହେବେ। ତୁଳସୀ ହେଉଛନ୍ତି ସ୍ତ୍ରୀଲିଙ୍ଗ, ତେଣୁ ଏମାନେ ସବୁ ପୁଲିଙ୍ଗରେ ଥିଲେ, ବୃକ୍ଷମାନେ ସବୁ ଆଲୋଚନା କହିଲେ, ଏମାନଙ୍କର ହୃଦୟ ବହୁତ କଠୋର, ତେଣୁ ଇଏ ସ୍ତ୍ରୀ ଜାତି ଆମେ ମଧ୍ୟ ସ୍ତ୍ରୀ ଜାତି ଆମ ପ୍ରତି ସେ ଅନୁଭୂତି ସହାନୁଭୂତି ପ୍ରକାଶ କରିବେ, ଏଇଥିପାଇଁ ତୁଳସୀଙ୍କୁ ସବୁ ପ୍ରଶ୍ନ ପଚାରୁଛନ୍ତି, କହିଛି ତୁଳସୀ କଲ୍ୟାଣୀ। ତେଣୁ ଜୀବ ଗୋସ୍ୱାମୀ କହୁଛନ୍ତି କଲ୍ୟାଣୀ, କଲ୍ୟାଣୀ କହିଲେ କାହିଁକି କହୁଛନ୍ତି, ସମ୍ବୋଧନ କରୁଛନ୍ତି ନା, ଜଗନ୍ ମଙ୍ଗଳକାରିଣୀ ତୁଳସୀ, ଏମାନେ ଭଗବାନଙ୍କ ଭଳି, ଭାଗବତ ତୁଳସୀ ଗଙ୍ଗାଏ ଭକ୍ତଜନେ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏଇ ଚାରିଶନେ, ତୁଳସୀର ମହାତ୍ମା ରହିଛି, ବିଷ୍ଣୁ ପୁରାଣ ବର୍ଣ୍ଣନା କରାଯାଇଛି, ଅନେକ ତୁଳସୀର ମହାତ୍ମା ରହିଛନ୍ତି। ଜଣେ ବ୍ୟକ୍ତି ଗୋଟେ ବଳଦ ଗାଡ଼ିରେ ଯାଉଥିଲା ବେଳେ ସେ କୌଣସି କାରଣରୁ ସେ ବଳଦ ତାଙ୍କୁ ଘୁଷିଦେଲା, ଘୁଷି ଦେଇକରି ସେ ମୃତ୍ୟୁବରଣ କଲେ, ପାପୀ ବ୍ୟକ୍ତି ଜଣେ ଥିଲେ ଅବଶ୍ୟ, ତେଣୁ ସେ ଯେତେବେଳେ ମୃତ୍ୟୁବରଣ କଲେ ପଡ଼ିଗଲେ, ସେ ଶବରରୁ ପଡ଼ିଗଲେ, ପଡ଼ିଗଲା ବେଳେ ସେ ଗୋଟେ ରହିଛି ତୁଳସୀ ବୃକ୍ଷ ରହିଛନ୍ତି, ତୁଳସୀ ଗଛ ରହିଛନ୍ତି, ତାଙ୍କ ଶରୀରର ଗୋଟେ ଅଂଶ ଲାଗିଗଲା ସେଥିରେ ତୁଳସୀରେ। ତେଣୁ ସେହି ସମୟରେ ଯମରାଜ ପଠେଇଛନ୍ତି ତାଙ୍କ ଦୂତମାନଙ୍କୁ, ଯାହା ତାଙ୍କୁ ଆଣିବ, ଯମରାଜ ଦୂତମାନେ ପ୍ରବେଶ କରିପାରୁନାହାନ୍ତି ତାଙ୍କ ପାଖକୁ, କାରଣ ତୁଳସୀ ଲାଗିଛନ୍ତି ତାଙ୍କ ଶରୀରରେ, ତୁଳସୀ ଅଛନ୍ତି, ତେଣୁ ସେ ଯାଇପାରିଲେ ନାହିଁ। ତେଣୁ କ'ଣ କରିବେ, କିଛି ସମୟ ରହିଲା ପରେ ଆଉ କ'ଣ କିଛି ବୁଦ୍ଧି ପାଇଲେ ନାହିଁ, ପୁଣି ଯାଇକି ଯମରାଜକୁ କହିଲେ, ଯମରାଜକୁ କହିଲେ ଏଭଳି ଭାବ କଥା ଆଉ କ'ଣ କରିବା, ଭଗବାନ ଯମରାଜ କହିଲେ ଠିକ୍ ଅଛି ତାକୁ ଛାଡ଼ିଦିଅ। ତେଣୁ ଗରୁଡ଼ ଆସିକି ତାଙ୍କୁ ନେଲେ, ଭଗବତ ଧାମକୁ ନେଲେ ସେ ତାଙ୍କୁ, ଦେଖନ୍ତୁ ତୁଳସୀଙ୍କର ମହାତ୍ମା କେତେ ରହିଛି, ତୁଳସୀ ମହାତ୍ମା ବହୁତ ବର୍ଣ୍ଣନା କରାଯାଇଛି। ତୁଳସୀ ମହାତ୍ମା ଏତେ ରହିଛି, ତୁଳସୀର ମହାତ୍ମା ରହିଛି ବିଭିନ୍ନ ପୁରାଣ ମାନଙ୍କରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କଲ୍ୟାଣୀ ବୋଲି କୁହାଯାଉଛି, ତୁଳସୀ କଲ୍ୟାଣୀ କହିଲେ ଜଗତ ମଙ୍ଗଳକାରିଣୀ ଏବଂ ପରମ ସୌଭାଗ୍ୟବତୀ ଥିବା, କଲ୍ୟାଣୀ କହିଲେ ପରମ ସୌଭାଗ୍ୟବତୀ, ଭଗବାନଙ୍କ ସେବାରେ ନିଯୁକ୍ତ ହେଉଛନ୍ତି ମାନେ କ'ଣ ଛୋଟିଆ କଥା, ଭଗବାନ ଯେଉଁ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ କହିଲେ, ଏ ପତ୍ରର ଅର୍ଥ ହେଉଛି ତୁଳସୀ ପତ୍ର, ଭଗବାନ ଏଇ ତୁଳସୀ ପତ୍ରକୁ
ବହୁତ ଭଲ ପାଆନ୍ତି, ତେଣୁ ପତ୍ରଙ୍କୁ କହିଲେ ଏଇ ତୁଳସୀ ପତ୍ରକୁ ବୁଝା ଯାଉଛି। ତେଣୁ କଲ୍ୟାଣୀ ପରମ ସୌଭାଗ୍ୟବତୀ ଥିବା ଅତ୍ର ହେତୁ, କାହିଁକି ଇଏ ପରମ ସୌଭାଗ୍ୟବତୀ ବା କଲ୍ୟାଣକାରୀ ମଙ୍ଗଳକାରିଣୀ କାହିଁକି ନା ଗୋବିନ୍ଦ ଗୋକୁଳେନ୍ଦ୍ର ତରଣ ପ୍ରିୟା ତ୍ୱାଂ, ଭଗବାନଙ୍କ ପ୍ରିୟା ସିଏ, ବୃନ୍ଦାଇ ପ୍ରିୟାଇ କେଶବସ୍ତ ଭଗବାନଙ୍କର ସେ ପ୍ରିୟ, ତେଣୁ ସେ ଜଗତର ମଙ୍ଗଳ କରନ୍ତି ତୁଳସୀ। ଦଶମ ସ୍କନ୍ଧ 29 ଅଧ୍ୟାୟ 37 ଶ୍ଳୋକରେ ଏଠି ମଧ୍ୟ କୁହାଯାଇଛି, ଆ ପୂର୍ବରୁ ଯେଉଁ ଆମେ ଆର୍ଚ୍ଚନା କରୁଥିଲେ ସେଥିରେ ମଧ୍ୟ ଏକଥା କହେ, ଶ୍ରୀଜତ ପାଦପୁଞ୍ଜ ପଦାମ୍ବୁଜ, ଗୋପୀମାନେ ଭଗବାନଙ୍କୁ ଏଇଭଳି ଭାବେ କହିଥିଲେ, ତାହେଲେ ତୁଳସୀ କଥା କହିଛନ୍ତି କେତେ ଭଗବାନ ପ୍ରିୟ। ଆଚ୍ଛା, ଏଠି ଯେଉଁ ଅଚ୍ୟୁତ କହିଲେ, ଅଚ୍ୟୁତ କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ଯେ ତାଙ୍କର ଭାବ ହେଉଛି କଦାପି ତତ୍ତ୍ୱ ନ ବିଚ୍ୟୁତ ଭବିଷ୍ୟତି। ଅଚ୍ୟୁତ ସିଏ ଭଗବାନ କେବେ ହେଲେ ତୁଳସୀଙ୍କ ଠାରୁ ବିଚ୍ୟୁତ ହୁଅନ୍ତି ନାହିଁ। ଏଇ ଯେଉଁ ଭାବ କହୁଛନ୍ତି ଏ ଭାବରେ ବର୍ତ୍ତମାନ ଅଚ୍ୟୁତଙ୍କ ଠାରୁ ସିଏ ବିଚ୍ୟୁତ ହୋଇଯାଇଛନ୍ତି, ଗୋପୀମାନେ ବିଚ୍ୟୁତ ହୋଇଯାଇଛନ୍ତି, ତେଣୁ ଏଇ ଭାବରେ ତାଙ୍କୁ କହୁଛନ୍ତି ଅଚ୍ୟୁତ ବୋଲି ସମ୍ବୋଧନ କରି ପଚାରୁଛନ୍ତି, ଦେଖିଛ କି ତାଙ୍କୁ ବୋଲି। କ୍ୱଚିତ୍ ତୁଳସୀ କଲ୍ୟାଣ ଗୋବିନ୍ଦ ଚରଣ ସୁଆଳି କୂଳେ ବିଭ ଦୁଷ୍ଟ, ଦେଖିଛ କି ତାଙ୍କୁ ଦୁଷ୍ଟ ବୋଲି ପଚାରୁଛନ୍ତି, ଅଚ୍ୟୁତଙ୍କୁ ଦେଖିଛ କି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କଲ୍ୟାଣୀ କହିବାର ଉଦ୍ଦେଶ୍ୟ ହେଉଛି, ତାଙ୍କର ଭାବ ହେଉଛି କ'ଣ ନା, ଏତି ଭୟମ ଅକଲ୍ୟାଣ କୃଷ୍ଣ ବିଚ୍ଛେଦା ତମେବ କୁଶଳିନୀ। ଆମେ ବର୍ତ୍ତମାନ କୃଷ୍ଣଙ୍କ ଠାରୁ ବିଚ୍ଛେଦ ହୋଇଯାଉଛୁ, କିନ୍ତୁ ତମେ କେବେ କୃଷ୍ଣଙ୍କ ଠାରୁ ବିଚ୍ଛେଦ ହୁଅ ନାହିଁ, ସବୁବେଳେ ଭଗବାନଙ୍କ ଯୁକ୍ତ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହୁଛ ତମେ, ତମେ କଲ୍ୟାଣୀ, ଆମର ଅକଲ୍ୟାଣ, ଆମେ ଭଗବାନର ବିଚ୍ୟୁତ ହୋଇଯାଇଛୁ, ଏଇ ଭାବରେ କଲ୍ୟାଣୀ ବୋଲି କହୁଛନ୍ତି, ସମ୍ବୋଧନ କରୁଛନ୍ତି। ସେ ଶୋକର ଏଇ ଶବ୍ଦର ଅର୍ଥ ହେଉଛି ଏଇଭଳି ଭାବରେ, ତ୍ୱାଂ ବିଭ୍ରତି ସୁଗନ୍ଧ ପ୍ରିୟେଣ ତେନ ଅସ୍ମାକଂ ଅଗ୍ରହଣ ମେତାଦୃଶ ସୌରଭି ତତ୍ୱା ଅଭବାତ୍ ଏବ। ତମ ପାଖ ତମେ ଭଗବାନ ପ୍ରିୟ କାହିଁକି ନା ତମର ସୌରଭ ରହିଛି, ତମର ସୁବାସ ରହିଛି, ସୁଗନ୍ଧ ରହିଛି, କିନ୍ତୁ ଆମର କିଛି ସୁବାସ ନାହିଁ, ତେଣୁ ଭଗବାନ ଆମକୁ ତ୍ୟାଗ କରିଦେଇଛନ୍ତି, ଏଇ ଭାବରେ ଏ କଥାଟି କୁହାଯାଉଛି। ତୁଳସୀ ତମେ ତାଙ୍କର ପ୍ରିୟ, ଆମେ ତାଙ୍କଠାରୁ ଆମକୁ ସିଏ ପ୍ରିୟ ନୁହନ୍ତି, ସିଏ ଆମକୁ ତ୍ୟାଗ କରିଦେଇଛନ୍ତି, ଏଇ ଭାବରେ ବିଚ୍ଛେଦରେ ତୁଳସୀ ପଚାରୁଛନ୍ତି। ତେଣୁ ଆଚ୍ଛା ଆମର ତ ହେଇଗଲା ବୋଧେ ସବୁ ନାଇଁ କି, ଏଇଭଳି ଭାବେ ଚାଲିବ ଆଉ କ'ଣ, କଥା ଚାଲିବ, ଆମ କଥା ଏବେ ବିଶ୍ରାନ୍ତ ନା କ'ଣ। ଓଡ଼ିଆ ବୁଝିବୁନି ନା କ'ଣ, ଆଉ ଯମରାଜଙ୍କ ଦୂତ ଆସିଥିଲେ, ଯମରାଜ ପଠେଇଥିଲେ ତାଙ୍କୁ ତାକୁ ଆଣିବା ପାଇଁ, କିନ୍ତୁ ତାଙ୍କର ଶରୀରର ଗୋଟେ ଅଙ୍ଗ ତୁଳସୀକୁ ସ୍ପର୍ଶ କରିଥିଲା, ତେଣୁ ଯମରାଜଙ୍କ ଦୂତ ଆଉ ଭୟ କରି ପଶିପାରିଲେ ନାହିଁ, ପ୍ରବେଶ କରିପାରିଲେ ନାହିଁ। ବହୁତ ସମୟ ପରେ ଯାଇକି ଯମରାଜଙ୍କୁ କହିଲେ ଏଭଳି ଭାବରେ କଥା ହେଇଛି, ଯମରାଜ କହିଲେ ଠିକ ଅଛି ତାଙ୍କୁ ଛାଡ଼ିଦିଅ। ତେଣୁ ତାପରେ ଗରୁଡ଼ ମହାରାଜ ଆସିକି ତାଙ୍କୁ ନେଲେ, ଗରୁଡ଼ ଆସିକରି ଗରୁଡ଼ ତାଙ୍କୁ ନେଇକି ଗଲେ, ତାଙ୍କୁ ଭଗବତ ଧାମକୁ ନେଲେ। ତୁଳସୀର ଏଭଳି ରହିଛି ମହାତ୍ମ୍ୟ, ଅନେକ ସ୍ଥାନରେ ବର୍ଣ୍ଣନା କରାଯାଏ ତୁଳସୀର ମହାତ୍ମ୍ୟ। ତେଣୁ ଆମ କଥା ଗୋଟେ ବିଶ୍ରାମ ଦେବା, ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରବ କି, ଗାଇ ଗୌରବାନନ୍ଦେ।